ନମସ୍କାର, ମୋ ନାଁ ରାକେଶ କୁମାର ସାହୁ। ମୁଁ ଧୀରୁକୁଟି ବସ୍ତିରୁ କହୁଅଛି। ଆମ ସାହିରେ ପାଣିର ସମସ୍ୟା ଲାଗି ରହିଥିଲା। ତାପରେ ଆମେମାନେ ଏହି ଜନହିତ ବାଣୀ ଦ୍ଵାରା ଆମେମାନେ ଜଣେଇଥିଲୁ। ଜଣେଇଲା ପରେ ଆମମାନଙ୍କର ପାଣିର ସୁବିଧା ହେଇଥିଲା ଏବଂ ଆମମାନଙ୍କ ଘର ଘରକୁ ପାଣି ଟ୍ୟାପ୍ ଆସିଥିଲା। ଆଉ ଆମମାନେ ପାଣି ଆମେ ପାଉଛୁ। ସକାଳେ ଆମକୁ 2 ଘଣ୍ଟା ପାଣି ଦଉଛି, ଆଉ ସନ୍ଧ୍ୟାରେ ବି ମଧ୍ୟ ଘଣ୍ଟାଏ ପାଣି ଦଉଛି। ଆଉ ଆମର ଧୀରୁକୁଟି ବସ୍ତି ୱାର୍ଡ ନମ୍ବର 9 ରେ ଯାଉଛି। ଆଉ ଆମେ ମାନେ ପାଣି ପାଇକି ବହୁତ ଖୁସି ଅଛୁ। ଧନ୍ୟବାଦ।